ओम शांति। 4/7/2026 प्रातः मुरली। मीठे बच्चे, ज्ञान सागर बाबा तुमको ज्ञानर तृतीय नेत्र देवा पाई आसी, जहा द्वारा आत्मार ज्योति जाग्रत हो जाउछे। प्रश्न, बाबांको करी कराइला वाला कहीं के कुहा जाय छे, से कौन करी थांती एवं कौन कराई थांती? उत्तर, बाबा कहुछंती मु तुम संतान मानंकु मुरली सुनाइबार कार्य करुछे, मुरली सुनाउछे, मंत्र देउछे, तुमको योग्य करुछे एवं तुम द्वारा ही स्वर्गर उद्घाटन कराउछे। तुमे पैगंबर हुई समस्तंकु मोर संदेश देउछ। मु तुम संतान मानंकु निर्देश देउछे, एहा ही मोर कृपा बा आशीर्वाद। गीत, कौन आज आया सवेरे सवेरे। ओम शांति। पिला माने गीत सुनिले आम पिला मानंकु जाग्रत करिबा पाई सकाळु सकाळु किए आसी, जहा द्वारा कि आमर ज्ञानर तृतीय नेत्र एकदम खुली गला, ज्ञानर सागर परमपिता परमात्मांक द्वारा आमर ज्ञानर तृतीय नेत्र खुली जाइछे। कहुछंती मध्य बाबा ज्योति को जागृत करिथांते, किंतु से आमर पिता एक कथा केही जानी नहंते। ब्रह्म समाजे माने कहुछंती सिए समा सदृश अटंती, ज्योति अटंती। मंदिर रे सबुबेले से माने ज्योति ही जाग्रत करी रखिथांते, काहेकि ना से माने परमात्मा को ज्योति स्वरूप बोली मानिथांते। सेथिपाई तांकर मंदिर रे सदा सर्वदा दीप जलाई रखिथांते। तेबे एठी बाबा दियासिली काठी द्वारा कोनोसी दीप जलाउ नहंती, एहा तो बिल्कुल अलगा कथा। गायन मध्य करिथांती, ईश्वरंकर गति मत समस्तंक ठारु अलगा। तुमे पिला माने एबे जानुछ जे बाबा सद्गति देवा पाई एठाकु आसी ज्ञान जोग सुनाउछंती, ज्ञान जोग सिखाउछंती। सिखाइला बाला तो निश्चिंत दरकार ना, शरीर तो सिखाइबो नाही, आत्मा ही सब किछि करुछे। आत्मा रे ही भलो बा मंद संस्कार रही थाए। एही विषय रे रावणर प्रवेशता कारण रो मनुष्य मानंकर संस्कार मध्य खराब होई जायछे, अर्थात पांच विकारर प्रवेशता होईछे। देवता मानंक भितरे एही पांच विकार नथिला। भारतरे जेतेबेले दैवी स्वराज्य थिला सेतेबेले एही खराब संस्कार सबु नथिला। सर्वगुण संपन्न देवी देवता मानंकर केते भलो संस्कार थिला, जहाकु एबे तुमे धारण करुछ। बाबा ही आसी गोटिए सेकेंड रे समस्तंकु सद्गति देउछंती। बाकी गुरु गोसाई आदिंकर कथा तो भक्ति मार्गरे चली आसीछे, जिए कि जणंकर मध्य गति सद्गति करि पारिबे नाही। बाबांक आशीर्वाद द्वारा ही समस्तंकर सद्गति होइथाय। परमपिता परमात्मा को एथि पई डाकुछंती जे आसे पतित दुनियार विनाश करी पवन दुनियार उद्घाटन कर बा दुनियार द्वार खोल। बाबा आसी शिव शक्ति माता मानंक द्वारा द्वार खोलाउछंती, बंदे मातारम गायन कराउछंती। एही समय रे कोनोसी भी मातार वंदना हेउ नाही, कारण केही भी श्रेष्ठाचारी माता नहंती। श्रेष्ठाचारी सही मानंक कुहा जाए जे जोग बल द्वारा जन्म नै थांती। लक्ष्मी नारायण को श्रेष्ठाचारी कुहा जाउछे। जेतेबेले भारत रे देवी देवता थिले सेतेबेले भारत श्रेष्ठाचारी थिला। एही सब कथा को मनुष्य तो जानी ही नांती, से माने निजे निजर योजना सब करी चली छंती। गांधीजी मध्य राम राज्य चाहूथिले, एथिरो प्रमाणित हेउछि जे एहा रावण राज्य अटे। भारत पतित अटे, किंतु राम राज्य स्थापन करिबा पाई तो बेहदर बापूजी सरकार जिए कि राम राज्यर स्थापना एवं रावण राज्यर विनाश करिबे। पिला माने जानिछंती रावण राज्यरे एबे निया लागिबो, समस्त आत्मा माने अज्ञान अंधकार रे सोई रहिछंती। ତୁମେ ଜାଣିଛ ଆମେମାନେ ମଧ୍ୟ ଶୋଇପଡ଼ିଥିଲେ, ବାବା ଆସି ଜାଗୃତ କରିଛନ୍ତି। ଭକ୍ତିର ରାତି ଏବେ ଶେଷ ହୋଇ ଦିନ ଆରମ୍ଭ ହେବାକୁ ଯାଉଛେ। ରାତି ପୁରା ହୋଇ ଏବେ ଦିନ ହେଉଛେ। ବାବା ସଙ୍ଗମରେ ଆସିଛନ୍ତି, ପିଲାମାନଙ୍କୁ ଦିବ୍ୟ ଦୃଷ୍ଟି ଏବଂ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି, ଯାହାଦ୍ୱାରା ତୁମେ ସାରା ବିଶ୍ୱକୁ ଜାଣିଯାଉଛ। ତୁମ ବୁଦ୍ଧିରେ ପକ୍କା ହୋଇଯାଇଛି ଯେ ଏହା ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା ଅଟେ, ଯାହାକି ଘୁରି ଚାଲିଛେ। ଏବେ ତୁମେ କେତେ ଜାଗ୍ରତ ହୋଇଯାଇଛ, ସାରା ଦୁନିଆ ଶୋଇ ରହିଛି। ଏବେ ତୁମେ ପିଲାମାନଙ୍କୁ ସାରା ବିଶ୍ୱର ଆଦି ମଧ୍ୟ ଅନ୍ତ, ମୂଳ ବତନ, ସୂକ୍ଷ୍ମ ବତନ, ସ୍ଥୂଳ ବତନ ବିଷୟରେ ଜଣାଅଛେ। ବାକି ସାରା ଦୁନିଆ କୁମ୍ଭକର୍ଣ୍ଣର ଅଜ୍ଞାନ ନିଦ୍ରାରେ ଶୋଇ ରହିଛେ। ଏ କଥା କାହାକୁ ଜଣା ନାହିଁ ଯେ ପତିତ ପାବନ କିଏ ଡାକୁଛନ୍ତି। ହେ ପତିତ ପାବନ ଆସ, ଏ କଥା କହୁନାହାନ୍ତି ଯେ ଏଠାକୁ ଆସି ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ଶୁଣାଅ। ବାବା କହୁଛନ୍ତି, ତୁମେ ଏହି ସୃଷ୍ଟି ଚକ୍ରକୁ ବୁଝୁଥିବା କାରଣରୁ ହିଁ ଚକ୍ରବର୍ତ୍ତୀ ରାଜା ହେଉଛ, ବାବାଙ୍କ ସ୍ମୃତି ଦ୍ୱାରା ହିଁ ପାବନ ହେଉଛ। ଏ କଥା ମଧ୍ୟ ଜାଣିଛ ଯେ ବିନାଶ ସମ୍ମୁଖରେ ଦଣ୍ଡାୟମାନ ଯୁଦ୍ଧ ମଧ୍ୟ ହେବାର ଅଛି। ବାକି କୌରବ ପାଣ୍ଡବମାନଙ୍କ ମଧ୍ୟରେ କୌଣସି ଯୁଦ୍ଧ ହୋଇନାହିଁ। ପାଣ୍ଡବ କିଏ ଥିଲେ ଏ କଥା ମଧ୍ୟ କାହାକୁ ଜଣା ନାହିଁ। ସେନାବାହିନୀ ଆଦିର ତ କୌଣସି କଥା ହିଁ ନାହିଁ। ତୁମ ପକ୍ଷରେ ଅଛନ୍ତି ସାକ୍ଷାତ ପାରଲୌକିକ ପରମ ପିତା, ସେହି ପିତାଙ୍କ ଠାରୁ ହିଁ ସମ୍ପତ୍ତି ମିଳିଥାଏ। ତୁମେ ଜାଣିଯାଇଛ ଯେ ଶ୍ରୀକୃଷ୍ଣଙ୍କର ଆତ୍ମା 84 ଜନ୍ମ ଭୋଗ କରି ଏବେ ପୁଣି ବାବାଙ୍କ ଠାରୁ ସମ୍ପତ୍ତି ନେଉଛେ। ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛେ। ଏବେ ତୁମ ପିଲାମାନଙ୍କୁ ବିନାଶ ପୂର୍ବରୁ ସତୋପ୍ରଧାନ ନିଶ୍ଚିନ୍ତ ହେବାକୁ ପଡ଼ିବ। ଘର ଗୃହସ୍ଥରେ ରହି କମଳ ପୁଷ୍ପ ସମାନ ପବିତ୍ର ହୋଇ ରହିବାକୁ ହେବ। ଗାୟନ ମଧ୍ୟ ଅଛି ଭଗବାନ ଉବାଚ, ଘର ଗୃହସ୍ଥରେ ରହି ଏହି ଗୋଟିଏ ଜନ୍ମ ପବିତ୍ର ରୁହ, ଯାହା ବିତି ଯାଇଛି ତାକୁ ଭୁଲି ଯାଅ। ଏହା ତ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି, ସୃଷ୍ଟିକୁ ସତୋପ୍ରଧାନ ହେବାରେ ହିଁ ଅଛି, ଏହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ। ଈଶ୍ୱରଙ୍କର ଇଚ୍ଛା ନୁହେଁ, ଡ୍ରାମାର ନିର୍ଦ୍ଧାର୍ଯ୍ୟ ସେହିଭଳି ହେଉଛେ, ସେହିଭଳି ରହୁଛେ। ବାବାଙ୍କୁ ଯାହାଙ୍କୁ ବାବା ଆସି ବୁଝାଉଛନ୍ତି, ଅଧାକଳ୍ପ ଯେତେବେଳେ ଶେଷ ହେଉଛି ସେତେବେଳେ ବାବା ଆସିଛନ୍ତି। ବାବା କହୁଛନ୍ତି, ଯେତେବେଳେ ରାତ୍ରି ଶେଷ ହୋଇ ଦିନ ଆରମ୍ଭ ହେବାକୁ ଯାଉଛି ସେତେବେଳେ ହିଁ ମୁଁ ଆସୁଛି। ଶିବରାତ୍ରି ମଧ୍ୟ କହୁଛନ୍ତି ନା, ଶିବଙ୍କର ପୂଜାରୀ ଶିବରାତ୍ରିକୁ ମାନିଥାନ୍ତି। ସରକାର ତ ଛୁଟି ଦେବା ବନ୍ଦ କରିଛନ୍ତି, ସରକାର ତ ଛୁଟି ଦେବା ମଧ୍ୟ ବନ୍ଦ କରିଦେଇଛନ୍ତି, ନଚେତ ଅତି କମ୍ରେ ତ ଗୋଟିଏ ମାସ ଛୁଟି ହେବା ଉଚିତ। କାହାକୁ ବି ଜଣା ନାହିଁ, ଶିବ ବାବା ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି, ସେ ହିଁ ସମସ୍ତଙ୍କର ଦୁଃଖ ହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ତାଙ୍କର ଜୟନ୍ତୀକୁ ତ ବହୁତ ଧୁମ୍ଧାମ୍ରେ ଏକ ମାସ ପର୍ଯ୍ୟନ୍ତ ସବୁ ଧର୍ମାବଲମ୍ବୀମାନଙ୍କୁ ପାଳନ କରିବା ଉଚିତ। ବିଶେଷ କରି ବାବା ସିଧାସଳଖ ଆସି ଭାରତକୁ ସଦ୍ଗତି ଦେଉଛନ୍ତି। ଯେତେବେଳେ ଭାରତ ସ୍ୱର୍ଗ ଥିଲା ତେବେ ଦେବୀ ଦେବତାମାନଙ୍କର ତ ରାଜ୍ୟ ଥିଲା, ସେ ସମୟରେ ଅନ୍ୟ କୌଣସି ଧର୍ମ ନଥିଲା। ଦେବତାମାନେ ବିଶ୍ୱର ମାଲିକ ଥିଲେ, କୌଣସି ଭାଗ ପାଣ୍ଟ ଭାଗ ବଣ୍ଟା ଆଦି ନଥିଲା। ସେଥିପାଇଁ କୁହାଯାଉଛି ଅଟଳ ଅଖଣ୍ଡ ସୁଖ ଶାନ୍ତି ସମ୍ପତ୍ତିର ଦୈବୀ ରାଜ୍ୟ, ଯାହାକୁ କି ପୁନର୍ବାର ଆମେ ପ୍ରାପ୍ତ କରୁଛୁ। ବେହଦଙ୍କର ବାବାଙ୍କ ଠାରୁ ବେହଦର ବର୍ଷା 5000 ବର୍ଷ ପୂର୍ବରୁ ମଧ୍ୟ ମିଳିଥିଲା। ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀଙ୍କ ରାଜ୍ୟରେ ଘର କୌଣସି ନାମ ନଥିଲା। ଗାୟନ ମଧ୍ୟ ଅଛି ରାମ ରାଜ୍ୟ, ରାମ ରାଜା, ରାମ ପ୍ରଜା, ରାମ, ସେଠାରେ ଅଧର୍ମର କୌଣସି କଥା ନାହିଁ। ବାବା ତୁମକୁ ବ୍ରହ୍ମା ଏବଂ ବିଷ୍ଣୁଙ୍କ ବିଷୟରେ ମଧ୍ୟ ବୁଝାଇଛନ୍ତି କି ଏହି ଦୁଇ ଜଣଙ୍କର ପରସ୍ପର ଭିତରେ କ'ଣ ସମ୍ବନ୍ଧ ରହିଛି। ବ୍ରହ୍ମାଙ୍କ ନାଭିରୁ ବିଷ୍ଣୁ ବାହାରିଲେ କିପରି ଆଶ୍ଚର୍ଯ୍ୟଜନକ ଚିତ୍ର ତିଆରି କରିଛନ୍ତି। ବାବା ବୁଝାଉଛନ୍ତି ଏହି ଲକ୍ଷ୍ମୀ ନାରାୟଣ ହିଁ ଶେଷରେ ଆସି ବ୍ରହ୍ମା ସରସ୍ୱତୀ जगदम्बा जगत पिता हेउछंती जिए कि दुहे पुणे विष्णु अर्थात लक्ष्मी नारायण हेउछंती। बाबा बुझाउछंती जहां भी चित्र देखुछ सेथिरे कोनोसी यर्थात्ता नाही। शिवंकर बड़ चित्र तयारी करुछंती ताहा मध्य अयर्थात अटे। भक्ति करिबा पई बड़ करी तयारी करि देइछंती नचेत बिंदुर पूजा किपरि होई पारिबो। अच्छा पुणि विष्णु ब्रह्मा विष्णु शंकरंक विषयरे मध्य किछि बुझु नाहंती। त्रिमूर्ति ब्रह्मा बोली कहि देउछंती ब्रह्मांक द्वारा स्थापना विष्णुंक द्वारा पालना ए कथा मध्य कहउछंती किंतु ब्रह्मा तो स्थापना करू नाहंती। स्वर्गर स्थापना ब्रह्मा करिबे ना स्वर्गर स्थापना तो परमपिता परमात्मा ही करुछंती। एही आत्मा तो पतित अटे एहाकु व्यक्त ब्रह्मा कहा जाउछे। एही आत्मा पवित्र होई जीव एवं चली जीव पुणि सत्य जुगरे जाय नारायण हेबो। तेणु प्रजापिता निश्चिंत एठारे ही आवश्यक ना चित्ररे पुणि सेठारे बा देवलोकरे देखाई देइछंती जेपरी एही सबु ज्ञानर अलंकार वास्तवरे तुमर किंतु विष्णु को दे देइछंती। नब्धा भक्तिरे मध्य साक्षात्कार होई थाए मीरांकर नामर मध्य गायन करा जाइछि ना। पुरुष मानंक भितरे नंबर वन भक्त हेले नारद माता मानंक भितरे मीरा नंबर वन भक्त बोली गायन अछि। तुम्हें वर्तमान नारायण अथवा लक्ष्मी को स्मरण करिबा पई ज्ञान सुनुछ तुमर ही स्वयंवर होई थाए। नारदंक पई मध्य देखा जाइछि जे सभारे आसी कहिले मु लक्ष्मी को वरण करि पारिबि। एबे तुम्हें माने लक्ष्मी को वरण करिबार योग्य हेउछ बाकी से सबु तो हेला भक्ति मार्गर कहानी। बाबा आसी प्रकृत कथा बुझाउछंती लक्ष्मी सत्य जुगरे नारायण भक्त द्वापर जुगरे थिले। सत्य जुगरे पुणि नारद केउठो आसिला राधा कृष्णंकर ही स्वयंवर परे लक्ष्मी नारायण नाम होइथाए। ए कथा मध्य भारतवासी माने जानी नाहंती केते अज्ञान अंधकार रे रहिछे। बाबा खेले कल्याणकारी तुमको मध्य कल्याणकारी करुछंती। एबे विचार सागर मंथन करिबा दरकार जे अन्य मानंको मध्य किपरि बुझाइबो। केबे बाबा बुझाउछंती जे भक्ति मार्गरे किपरे चित्र सब तयारी करिछंती। गांधींकर नाभिरु नेहुरु बाहरी छंती तेबे केउठु सेही देवता विष्णु एवं केउठि एही मनुष्य ए सब कथा को तुमे संतान माने एबे बुझुछ। तुमर क्रम अनुसारे खुशी रहुछे बेहदर पिता आमंको पाठ पढ़ाउछंती। ए कथा तो केबे सुनी नथिले कारण गीतारे श्रीकृष्ण भगवान उबाच लेखि देइछंती भगवान केबे आसीथिले केबे आसी गीता सुनाइथिले तिथि तारीख किछि भी नाही। कल्पर आयुष को ही लक्ष लक्ष वर्ष बोली कहि देउछंती कहार भी बुद्धिरे आसु नाही। एबे बाबा बसी पिला मानंको बुझाउछंती ब्राह्मण मानंकर वृक्ष वृद्धि प्राप्त होई चाली छे वृद्धि होई होई अगणित होई जिबे। तुमे पिला माने जानी छो वर्ण किपरि चक्र लगाउ छे आम ब्राह्मण मानंकर वर्ण सबुठारु उच्च अटे। आमे हेलु भारतर गुप्त एवं प्रकृत आत्मिक समाज सेवक परमपिता परमात्मा आम द्वारा सेवा कराउ छंती। आमे रूहानी सेवा करुछो सेमाने बा दुनियार समाज सेवी माने शारीरिक सेवा करुछंती। तुमको कहुछंती तुमे भारत रे की सेवा करुछ कह आमे हेलु आत्मिक सेवाधारी स्वर्गर उद्घाटन कराउछ स्थापना कराउछ। शिव बाबा करी कराइला वाला जिए कि कराउछंती एवं करुछंती मध्य मुरली किए चलाउछंती तेबे कर्म करुछंती ना। तुमको मध्य सिखाउछंती जे एहिपरि मुरली चलाओ मनमना भवर महामंत्र देउछंती तेबे कर्म सिखाइले ना पुणी तुमको कहउछंती अन्य मानको सिखाओ सेथि पई तांको करी कराइला वाला कुहा जाउछे। तुमे पिला माने मध्य ए शिक्षा नेउछ बाबांको एवं वर्षाकु मने पकाओ। एही संदेश तुम पिला मानको समस्तंक पाखरे पहुंचाइबाकु हेबो। एतिकि नुहे जे अन्य मानको संदेश देई निजे याद रे रहु न थिबो तेबे कोन हेबो अन्य माने पुरुषार्थ करी उच्चकु ଚଢ଼ି ଯିବେ ଏବଂ ସନ୍ଦେଶ ଦେଲାବାଲା ରହିଯିବେ। ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ ନ କରିବା କାରଣରୁ ଏତେ ଉଚ୍ଚ ପଦ ପାଇ ନ ଥାନ୍ତି। ଅନ୍ୟମାନେ ଯୋଗର ଯାତ୍ରାରେ ରହି ପବିତ୍ର ହୋଇଯାଆନ୍ତି, ଯେପରି ବାବା ବାନ୍ଧିଲିମାନଙ୍କର ଦୃଷ୍ଟାନ୍ତ ଦେଇଥାନ୍ତି। ସେମାନେ ବାବାଙ୍କ ସ୍ମୃତିରେ ବହୁତ ରହିଥାନ୍ତି, ବାବାଙ୍କୁ ତ ନ ଦେଖି ମଧ୍ୟ ଚିତ୍ର ଲେଖିଥାନ୍ତି। ବାବା, ମୁଁ ଆପଣଙ୍କର ହୋଇଯାଇଛି, ମୁଁ ପବିତ୍ର ନିଶ୍ଚିନ୍ତ ରହିବି। ତୁମ ପିଲାମାନଙ୍କର ହେଲା ବାବାଙ୍କ ସହିତ ପ୍ରୀତି ବୁଦ୍ଧି। ତୁମମାନଙ୍କର ହିଁ ମାଳା ତିଆରି ହୋଇଛି, ବିଷ୍ଣୁଙ୍କର ମାଳା ଏବଂ ରୁଦ୍ରାକ୍ଷ ମାଳାରେ ଉପରେ ମେରୁ ଦାନା ରହିଛି। ମାଳା ଉଠାଇବା ମାତ୍ରେ ପ୍ରଥମେ ଫୁଲ ଏବଂ ଦୁଇଟି ଦାନା ଯୁଗଳ ଦାନା ହାତକୁ ଆସିଥାଏ, ତାକୁ ନମସ୍କାର କରିଥାନ୍ତି, ତାପରେ ହେଲା ମାଳା। ତୁମେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ, ତେବେ ଏହି ମାଳା ତୁମମାନଙ୍କର ହିଁ ସ୍ମରକୀ ଅଟେ। ବାବା ଏହି ଗୀତା ଜ୍ଞାନ ରଚନା କରିଛନ୍ତି, ଏଥିରେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇଯିବ। ବାବା ହେଲେ ପରମ ପ୍ରିୟ ପିତା, ତୁମକୁ ଭବିଷ୍ୟତ 21 ଜନ୍ମ ପାଇଁ ସଦା ସୁଖ ପାଇବାର ସମ୍ପତ୍ତି ଦେଉଛନ୍ତି। ଯେଉଁମାନେ କଳ୍ପ ପୂର୍ବରୁ ବର୍ଷା ନେଇଛନ୍ତି ସେମାନେ ନିଶ୍ଚିନ୍ତ ଆସିବେ, ଡ୍ରାମାର ଯୋଜନା ଅନୁସାରେ ଆସିବେ। ବାବା କହୁଛନ୍ତି ପିଲାମାନେ, ସୁଖଧାମକୁ ଯିବାକୁ ହେଲେ ପବିତ୍ର ହେବାକୁ ପଡ଼ିବ। କେବଳ ମତେ ମନେ ପକାଉ, କିଛି ମାଗିବାର ନାହିଁ କି କୃପା କର ବା ସାହାଯ୍ୟ କର, ନା ମୁଁ ତ ସମସ୍ତଙ୍କୁ ସାହାଯ୍ୟ କରିଥାଏ, ପୁରୁଷାର୍ଥ ତ ତୁମକୁ କରିବାକୁ ହେବ, ଆଶୀର୍ବାଦର କିଛି କଥା ନାହିଁ। ବାବା କହୁଛନ୍ତି କେବଳ ମତେ ମନେ ପକାଅ, ମନେ ପକାଇବା ତୁମର କାମ, ନିର୍ଦ୍ଦେଶ ଦେବା ଏହା ହିଁ ମୋର କୃପା, ବାକି ତ ଖାଅ ପିଅ ବୁଲା ବୁଲି କର, ତୁମକୁ ପବିତ୍ର ଭୋଜନ ହିଁ ଖାଇବାକୁ ହେବ। ଆମେ ଦେବୀ ଦେବତା ହେବାକୁ ଯାଉଛୁ, ସେଠାରେ ପିଆଜ ଆଦି ତ ନଥିବ, ଏସବୁକୁ ଏହିଠାରେ ହିଁ ଛାଡି ଦେବାକୁ ହେବ। ଏହି ସବୁ ଜିନିଷ ସେଠାରେ ନ ଥାଏ, ମଞ୍ଜି ହିଁ ନଥାଏ, ଯେପରି ସତ୍ୟ ଯୁଗରେ ରୋଗ ବେମାରୀ ନ ଥାଏ, ଏବେ ଦେଖ କେତେ ରୋଗ ବିମାରୀ ବାହାରିଲାଣି। ସେଠାରେ କୌଣସି ତମଗୁଣୀ ଜିନିଷ ନ ଥାଏ, ପ୍ରତ୍ୟେକ ଜିନିଷ ସତ୍ୱପ୍ରଧାନ। ଏଠାରେ ଦେଖ ମନୁଷ୍ୟ କଣ କଣ ସବୁ ଖାଉଛନ୍ତି। ଏବେ ବାବା ସେ ପିଲାମାନଙ୍କୁ କହୁଛନ୍ତି, ମତେ ମନେ ପକାଅ, ଅନ୍ୟ ସବୁ ସଙ୍ଗ ଛାଡି ମୋ ସହିତ ସଙ୍ଗ ଯୋଡି ଦିଅ, ତେବେ ତୁମେ ପାବନ ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ, ଯାହା ବିତିଗଲା ତାକୁ ଭୁଲି ଯାଅ, ବିତି ଯାଇଥିବା କଥାକୁ ଭୁଲି ଗୃହସ୍ଥ ବ୍ୟବହାରରେ ରହି ସତୋପ୍ରଧାନ ହେବାର ପୁରୁଷାର୍ଥ କରିବାକୁ ହେବ। ବିନାଶ ପୂର୍ବରୁ ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ। 2 ପଏଣ୍ଟ, ଭାରତକୁ ସ୍ୱର୍ଗ କରିବା ପ୍ରକୃତ ସେବାରେ ତତ୍ପର ରହିବାକୁ ହେବ। ଖାଦ୍ୟପେୟକୁ ବହୁତ ଶୁଦ୍ଧ ରଖିବାକୁ ହେବ, ପବିତ୍ର ଭୋଜନ ହିଁ ଖାଇବାକୁ ହେବ। ବରଦାନ, ସ୍ଥୂଳ କାର୍ଯ୍ୟ କରୁଥିଲେ ମଧ୍ୟ ସଂକଳ୍ପ ଦ୍ୱାରା ବିଶ୍ୱ ପରିବର୍ତ୍ତନର ସେବା କରୁଥିବା ଦାୟିତ୍ୱ ସମ୍ପନ୍ନ ଆତ୍ମା ହେବ। ବିସ୍ତାର, ଯେ କୌଣସି ସ୍ଥୂଳ କାର୍ଯ୍ୟ କରୁଥିଲେ ମଧ୍ୟ ସର୍ବଦା ଏହି ସ୍ମୃତି ରହୁ ଯେ ବିଶ୍ୱ ରୂପକ ରଙ୍ଗମଞ୍ଚରେ ବିଶ୍ୱ କଲ୍ୟାଣ ସେବା ଅର୍ଥେ ନିମିତ୍ତ ଅଟେ। ମତେ ନିଜର ଶ୍ରେଷ୍ଠ ସଂକଳ୍ପ ଶକ୍ତି ଦ୍ୱାରା ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ କରିବାର ବହୁତ ବଡ଼ ଗୁରୁ ଦାୟିତ୍ୱ ମିଳିଛି। ଏହି ସ୍ମୃତି ଦ୍ୱାରା ଅବହେଳା ପଣିଆ ମଧ୍ୟ ସମାପ୍ତ ହୋଇଯିବ ଏବଂ ସମୟ ମଧ୍ୟ ବ୍ୟର୍ଥରେ ନଷ୍ଟ ହେବ ନାହିଁ। ଗୋଟିଏ ଗୋଟିଏ ସେକେଣ୍ଡକୁ ଅମୂଲ୍ୟ ମନେ କରି ବିଶ୍ୱ କଲ୍ୟାଣର ବା ଜଡ଼ ତଥା ଚୈତନ୍ୟକୁ ପରିବର୍ତ୍ତନ କରିବାର କାର୍ଯ୍ୟରେ ସଫଳ କରି ଚାଲିବ। ସ୍ଲୋଗାନ, ଏବେ ଯୋଦ୍ଧା ହେବା ପରିବର୍ତ୍ତେ ନିରନ୍ତର ଯୋଗୀ ହୁଅ। ଅବ୍ୟକ୍ତ ଇସାରା, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଯେପରି ଦୁଃଖୀ ଆତ୍ମାମାନଙ୍କର ମନ ଭିତରେ ଏହି ସଂକଳ୍ପ ଉତ୍ପନ୍ନ ହୋଇଗଲାଣି ଯେ ଏବେ ବିନାଶ ହୋଇଯାଉ, ସେହିପରି ତୁମେ ବିଶ୍ୱ କଲ୍ୟାଣକାରୀ ଆତ୍ମାମାନଙ୍କର ମନ ଭିତରେ ଏହି ସଂକଳ୍ପ ଉତ୍ପନ୍ନ ହେବା ଦରକାର ଯେ ଏବେ ଶୀଘ୍ର ସମସ୍ତଙ୍କର କଲ୍ୟାଣ ହେଉ, ତେବେ ଯାଇ ସମାପ୍ତି ହେବ। ତେବେ କଲ୍ୟାଣକାରୀ ମାନଙ୍କୁ ମଧ୍ୟ ତେବେ ବିନାଶକାରୀମାନଙ୍କୁ ମଧ୍ୟ କଲ୍ୟାଣକାରୀ ଆତ୍ମାମାନଙ୍କର ସଂକଳ୍ପର ଇଙ୍ଗିତ ମିଳିବା ଦରକାର। ସେଥିପାଇଁ ନିଜର ସଦା ପ୍ରସ୍ତୁତ ହେବାର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ଜ୍ୱାଳା ସ୍ୱରୂପ ଯୋଗ ଦ୍ୱାରା ବିନାଶର ଜ୍ୱାଳା ତୀବ୍ର କର।